ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପରିଦର୍ଶନ କରିବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତିନୋଟି ପରମରୁଦ୍ର ସୁପର କମ୍ପ୍ୟୁଟରକୁ ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ 100 ଦିନ ମଧ୍ୟରେ ଦେଶରେ ମୌଳିକ ଢାଞ୍ଚାର ବିକାଶ ସହିତ ବିଭିନ୍ନ ବର୍ଗର ଲୋକଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରାୟ 15 ଲକ୍ଷ କୋଟି ଟଙ୍କାର ଅନେକ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସରକାର ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 54.11% ମତଦାନ ଆସନ୍ତା ମାସ 1 ରେ ହେବ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସିଆଚେନ୍ ବେସ୍ କ୍ୟାମ୍ପ ଗସ୍ତ କରିବେ ରାଷ୍ଟ୍ରପତି ସେଠାରେ ଅବସ୍ଥାପିତ ସେନା ଅଧିକାରୀ ତଥା ଯବାନମାନଙ୍କ ସହିତ ବାର୍ତ୍ତାଳାପ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ ଅବସ୍ଥାପିତ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍ ଗସ୍ତ କରିବାରେ ଶ୍ରୀମତୀ ମୁର୍ମୁ ହେଉଛନ୍ତି ତୃତୀୟ ଭାରତୀୟ ରାଷ୍ଟ୍ରପତି ପୂର୍ବରୁ 2004 ଏପ୍ରିଲ୍ ମାସରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ଏବଂ 2018 ମେ ମାସରେ ରାମନାଥ କୋବିନ୍ଦ ଏହି ବେସ୍ କ୍ୟାମ୍ପ ପରିଦର୍ଶନ କରିଥିଲେ ଅପରେସନ୍ ମେଘଦୂତ ଅଧୀନରେ ଭାରତୀୟ ସେନା 1984 ଏପ୍ରିଲ୍ 13 ତାରିଖରେ ଏହି ଅଞ୍ଚଳକୁ ନିଜର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଗସ୍ତ କରି 22,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ଏହି ଅବସରରେ ଶ୍ରୀ ମୋଦି ପୁଣେଠାରେ ଜିଲ୍ଲା ଅଦାଲତରୁ ସ୍ୱାରଗେଟ୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ସେହିଭଳି ସୁପର କମ୍ପ୍ୟୁଟିଂ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରାଇବା ଦିଗରେ ନିଜର ପ୍ରତିଶ୍ରତିବଦ୍ଧତା ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ 130 କୋଟି ଟଙ୍କାର ତିନୋଟି ପରମରୁଦ୍ର ସୁପର କମ୍ପ୍ୟୁଟର ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ ଅଧୀନରେ ସ୍ୱଦେଶ ଜ୍ଞାନକୌଶଳରେ ବିକଶିତ କରାଯାଇଛି ବିଭିନ୍ନ ଅଗ୍ରଣୀ ବୈଜ୍ଞାନିକ ଗବେଷଣାତ୍ମକ କାର୍ଯ୍ୟରେ ସହାୟତା କରିବା ଲାଗି ଏହି ସୁପର କମ୍ପ୍ୟୁଟରଗୁଡ଼ିକୁ ପୁଣେ ଦିଲ୍ଲୀ ଓ କୋଲକାତାରେ ସ୍ଥାପନ କରାଯାଇଛି ଏହାଛଡ଼ା ଶ୍ରୀ ମୋଦି ପାଣିପାଗ ଓ ଜଳବାୟୁ କ୍ଷେତ୍ରରେ ଗବେଷଣା ଲାଗି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ କମ୍ପ୍ୟୁଟିଂ ବ୍ୟବସ୍ଥାର ଉଦ୍ଘାଟନ କରିବେ ପ୍ରାୟ 850 କୋଟି ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେବାକୁ ଥିବା ଏହି କମ୍ପ୍ୟୁଟିଂ ବ୍ୟବସ୍ଥା ଭାରତର ପାଣିପାଗ କ୍ଷେତ୍ରକୁ ଅଧିକ ସହାୟତା ଯୋଗାଇବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଲଗାତାର ତୃତୀୟ ଥର ଲାଗି କ୍ଷମତାକୁ ଆସିବା ପରେ ଇତିମଧ୍ୟରେ 100 ଦିନ ପୂରଣ କରିଛି ଏହି ସମୟ ମଧ୍ୟରେ ସରକାର ମୌଳିକ ଢାଞ୍ଚାର ବିକାଶ ସହିତ କୃଷକ ମଧ୍ୟବିତ୍ତ ଶ୍ରେଣୀ ମହିଳା ଓ ଯୁବବର୍ଗଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରାୟ 15 ଲକ୍ଷ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ଏ ସମ୍ପର୍କରେ ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଦେଶର ବିକାଶ ଲାଗି ସୁଶାସନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଏକ ବିକଶିତ ଭାରତ ଗଠନ ଲାଗି କେନ୍ଦ୍ର ସରକାର ଇତିମଧ୍ୟରେ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ସାମାଜିକ ଅର୍ଥନୈତିକ ଏବଂ ବିଚାର ବିଭାଗୀୟ ସଶକ୍ତିକରଣ ଲାଗି ସରକାର ଅନେକ ସଂସ୍କାରମୂଳକ କାର୍ଯ୍ୟ କରିଛନ୍ତି ଉପଯୁକ୍ତ ସମୟରେ ନ୍ୟାୟ ପ୍ରଦାନ କରିବା ତଥା ଏହାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ଇତିମଧ୍ୟରେ ପୁରାତନ ଉପନିବେଶ ଆଇନଗୁଡ଼ିକୁ ଉଚ୍ଛେଦ କରି ତିନୋଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିଛନ୍ତି ସେହିଭଳି ଏକକ ପେନ୍ସନ୍ ଯୋଜନା ଅଧୀନରେ ସରକାର 23 ଲକ୍ଷ ସରକାରୀ କର୍ମଚାରୀଙ୍କୁ 50% ପେନ୍ସନ୍ ପ୍ରଦାନ କରିବାର ପ୍ରତିଶ୍ରତି ଦେଇଛନ୍ତି ଏତଦ୍ବ୍ୟତୀତ ସରକାର ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏକ ର୍ୟାଙ୍କ ଏକ ପେନ୍ସନ୍ ଯୋଜନାକୁ ସଂଶୋଧନ କରିଛନ୍ତି ସେହିଭଳି ଗତ 100 ଦିନ ମଧ୍ୟରେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ପକ୍ଷରୁ 15,000ରୁ ଉର୍ଦ୍ଧ୍ୱ ଯୁବବର୍ଗଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ପ୍ରଦାନ କରାଯାଇଛି ଲଦାଖର ସାମଗ୍ରିକ ବିକାଶ ଲାଗି ସରକାର ଏହି ଐତିହାସିକ ନିଷ୍ପଭି ନେଇଛନ୍ତି ସେଠାରେ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଯେଭଳି ସଠିକ୍ ଉପଲବ୍ଧ କରାଯାଇପାରିବ ସେଥିଲାଗି ଲଦାଖରେ ନୂତନ 5ଟି ଜିଲ୍ଲା ଗଠନ କରିବା ଲାଗି ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି 26ଟି ବିଧାନସଭା ଆସନ ଲାଗି ଅନୁଷ୍ଠିତ ଏହି ନିର୍ବାଚନରେ ଗତକାଲି ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ମତଦାନ କରାଯାଇଛି 54.11% ମତଦାତା ଏହି ପର୍ଯ୍ୟାୟରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଡକ୍ଟର ସୁଖବୀର ସିଂ ସାନ୍ଧୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ସେଥିଲାଗି ମତଦାନ ପ୍ରକ୍ରିୟା ଉପରେ ନିରନ୍ତର ଦୃଷ୍ଟି ରଖିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ପାହାଡ଼ିଆ ଅଞ୍ଚଳ ଓ ଉପତ୍ୟକାରେ ବସବାସ କରୁଥିବା ଜାମ୍ମୁ କାଶ୍ମୀରବାସୀ ଏକଦା ନିର୍ବାଚନରେ ଭୟଭୀତ ହୋଇ ଏହାକୁ ବର୍ଜନ କରୁଥିଲେ, ମାତ୍ର ବର୍ତ୍ତମାନ ଏହି ଗଣତାନ୍ତ୍ରିକ ପର୍ବରେ ସେମାନେ ଆଗ୍ରହର ସହ ଅଂଶଗ୍ରହଣ କରୁଛନ୍ତି। କୌଣସି ପ୍ରକାର ଭୟ ବା ଚାପର ବଶବର୍ତ୍ତୀ ନ ହୋଇ ଯେଭଳି ଏକ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ମତଦାନ କରାଯାଇପାରିବ ସେଥିଲାଗି ଆୟୋଗଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହିତ ମତଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ ହୋଇଥିବାରୁ ଉପରାଜ୍ୟପାଳ ମନୋଜ ସିହ୍ନା ମତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିହ୍ନା ରିଆସି, ପୁଞ୍ଚ, ରାଜୌରୀ, ଗନ୍ଦରବାଲ, ବୁଡ୍ଗାଓଁ ଏବଂ ଶ୍ରୀନଗରର ଭୋଟରମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ଦେଶରେ ବିକଶିତ ତଥା ଜୀବନ୍ତ ଗଣତନ୍ତ୍ର ପ୍ରକ୍ରିୟା ଜାରି ରହିଛି ବୋଲି ଏହି ରେକର୍ଡ ସଂଖ୍ୟକ ମତଦାନ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଆସନ୍ତା ଅକ୍ଟୋବର 1 ତାରିଖ ଦିନ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 40 ବିଧାନସଭା ଆସନ ଲାଗି ମତଦାନ କରାଯିବ। ସେଥିମଧ୍ୟରୁ ଲାନ୍ଗେଟ୍ ବିଧାନସଭା ଆସନ ଅନେକ ଗୁରୁତ୍ୱ ବହନ କରେ ବୋଲି ଆମ ଶ୍ରୀନଗର ସମ୍ଭାଦଦାତା ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିଧାନସଭା ମଣ୍ଡଳୀରେ 1,20,493 ଜଣ ମତଦାତା ରହିଛନ୍ତି। ସେମାନଙ୍କ ମଧ୍ୟରେ 60,164 ଜଣ ପୁରୁଷ ଓ 60,326 ମହିଳା ମତଦାତା ଅଛନ୍ତି। ମତଦାତାମାନେ ଯେଭଳି ସୁରୁଖୁରୁରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ନିର୍ବାଚନ ଆୟୋଗ 143 ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ 15 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ପିପୁଲ୍ସ କନ୍ଫରେନ୍ସ ପାର୍ଟିର ଇରଫାନ୍ ସୁଲତାନ ପଣ୍ଡିତପୁରୀ, ଆୱାମି ଇତିହାଦ ପାର୍ଟିର ଖୁର୍ସିଦ ଅହମ୍ମଦ ଶେଖ୍ ପ୍ରମୁଖ ଅନ୍ତର୍ଭୁକ୍ତ। ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସମ୍ପନ୍ନ କରାଇବା ଲାଗି ଆୟୋଗଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନ୍ୟୁୟର୍କଠାରେ ତାଙ୍କର ରୁଷ ପ୍ରତିପକ୍ଷ ସେର୍ଗେ ଲାଭ୍ରୋଭ୍ଙ୍କ ସହିତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି, ମିଳିତ ଜାତିସଂଘ ସାଧାରଣ ପରିଷଦର 79ତମ ଅଧିବେଶନରେ ଯୋଗଦେବା ଅବସରରେ ସେ ଶ୍ରୀ ଲାଭ୍ରୋଭ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ତଥା ଅନ୍ୟାନ୍ୟ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଏହାଛଡ଼ା ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନ୍ଷ୍ଟନ୍ ପିଟର୍ସଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଡକ୍ଟର ଜୟଶଙ୍କର ଏହି ଗସ୍ତ ପରିପ୍ରେକ୍ଷୀରେ ବେଲ୍ଜିୟମ୍ର ପ୍ରଧାନମନ୍ତ୍ରୀ ଆଲେକ୍ଜାଣ୍ଡର ଡି କ୍ରୁଙ୍କ ସହିତ ଉତ୍ପାଦନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ସହଯୋଗ ତଥା ୟୁକ୍ରେନ୍ ସ୍ଥିତି ଉପରେ ମତ ବିନିମୟ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେହିଭଳି ସେ ଗ୍ରୀସ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଗିଓର୍ଗୋସ୍ ଗେରାପେଟ୍ରିସ୍ଙ୍କ ସହିତ ଏକ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ଜାହାଜ ଚଳାଚଳ, ଶକ୍ତି, ସଂଯୋଗୀକରଣ ଓ ପ୍ରତିରକ୍ଷା ଆଦି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଆଲୋଚନା କରିଛନ୍ତି। ଏତଦ୍ବ୍ୟତୀତ ଡକ୍ଟର ଜୟଶଙ୍କର ତାଙ୍କର ବ୍ରିଟେନ୍ ପ୍ରତିପକ୍ଷ ଡାଭିଡ୍ ଲାମିଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର କାଜାଖସ୍ତାନ ପ୍ରତିପକ୍ଷ ନୁଟ୍ଲିଉ, ମର୍କୋ ପ୍ରତିପକ୍ଷ ନାସେର ବୋରିଟାଙ୍କ ସମେତ ଅନ୍ୟ ଦେଶର ନେତୃବୃନ୍ଦଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ସମ୍ପର୍କରେ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। 2023-24 ବର୍ଷରେ ଦେଶର ରେକର୍ଡ ପରିମାଣର 3,322,00,000 ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି, ଯାହାକି 2022-23 ବର୍ଷ ତୁଳନାରେ 26,00,000 ମେଟ୍ରିକ୍ ଟନ୍ ଅଧିକ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ମନ୍ତ୍ରଣାଳୟ କହିଛି 2023-24 ବର୍ଷରେ ଧାନ, ଗହମ ଓ ଶ୍ରୀଅନ୍ନ ଉତ୍ପାଦନରେ ରେକର୍ଡ ପରିମାଣ ବୃଦ୍ଧି ପାଇଛି। ଧାନ 1,378,00,000 ମେଟ୍ରିକ୍ ଟନ୍, ଗହମ 1,132,00,000 ମେଟ୍ରିକ୍ ଟନ୍ ଏବଂ ଶ୍ରୀଅନ୍ନ 175,00,000 ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଉତ୍ପାଦନ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପରିଦର୍ଶନ କରିବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଅଞ୍ଚଳ ସିଆଚେନ୍। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 3 ପରମରୁଦ୍ର ସୁପର କମ୍ପ୍ୟୁଟରକୁ ଆଜି ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ଲାଗି ଗତକାଲି ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 54.11% ମତଦାନ, ଆସନ୍ତା ମାସ ପହିଲାରେ ହେବ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।